জয় জয় মহাবীর বজরঙ্গ বলি,
জয় জয় মহাবীর বজরঙ্গ বলি,
বজরঙ্গ বলি ভবকর পারি,
জয় জয় মহাবীর বজরঙ্গ বলি,
বল বজরঙ্গ বলি অঞ্জনা মাতাঙ্ক প্রিয় সুত পবন পুত্র শ্রী কেশরী নন্দন শ্রী হনুমান সংকট মোচন ফেড় সকল ভব বন্ধন তুমি রাম কৃপা অধিকারী সীতা প্রিয় শ্রদ্ধা ভাজন তোমার লীলা বর্ণন পাই হে মাগে চরণরে শরণ মাথারে মো হাত রখ বজরঙ্গী দিয় রস ভরি বাণী রে কল্প কল্পান্তর কথা শুনায় মো কহি দিয় বসি কণ্ঠরে শঙ্কর শোভন কহে যদি কেহি আশঙ্কা হুয়ে মনরে শঙ্কা নিবারণ কর হনুমান মাগুণী এতি কি পয়রে জয় জয় মহাবীর বজরঙ্গ বলি,
জয় জয় মহাবীর বজরঙ্গ বলি,
বজরঙ্গ বলি ভবকর পারি,
জয় জয় মহাবীর বজরঙ্গ বলি
কৃপা করি মতে লগা কুলরে না বুড়ি যায় অথল জল রে জয় জয় মহাবীর বজরঙ্গ বলি,
জয় জয় মহাবীর বজরঙ্গ বলি
দিনর কথা শুনায় মু শিব শঙ্কর বম্ভোলা, চঞ্চলতা দেখি ভাড়ন্তি পার্বতী কাহিঁকি এমিতি হেলা,
চঞ্চলতা দেখি ভাড়ন্তি পার্বতী কাহিঁকি এমিতি হেলা,
কহ হে স্বামী সন্দেহ ফেড় আজি কাহিঁকি চিত্ত অথয়া কেউ দেবতা বা স্মরণ কলে কিংবা রচিবে নূয়া প্রলয় স্মিত হসহসি কহন্তি শঙ্কর ন জাণিছ কিবা তুমে প্রভু রামচন্দ্র আবির্ভাব কথা পচারুছ বা ভ্রমে রাম জন্ম হেবা হেলা পাঞ্চ বর্ষ জীবি অযোধ্যাকু প্রিয় সহি করিবি দর্শন সেবা পরায়ণ মোর প্রভু গুণ গাই গাই শ্রীরাম জয় রাম জয় জয় রাম বল শ্রীরাম জয় রাম জয় জয় রাম
বল শিয়াবর রামচন্দ্রঙ্ক
মহাদেব শ্রী শঙ্কর নিজের দিব্য দৃষ্টি বলরে ଅଯୋଧ୍ୟା ନଗରରେ ଯେଉଁ ମଙ୍ଗଳ ଗାନ ଓ ମହୋତ୍ସବର ଦୃଶ୍ୟ ଦେଖୁଥିଲେ ତାହାର ବର୍ଣ୍ଣନା କରି ମାତା ପାର୍ବତୀଙ୍କୁ କହିଲେ, ପ୍ରଭୁ ଶ୍ରୀରାମ 5 ବର୍ଷର ହୋଇଗଲେଣି ଆଉ ମୋର ହୃଦୟ ତାଙ୍କର ସୁକୁମାର ରୂପ ଦେଖିବାକୁ ଛଟପଟ ହେଉଛି। ମୋର ମନ ହେଉଛି ଯେ ତାଙ୍କର କୋମଳ ରୂପ ଦର୍ଶନ କରି ଅଯୋଧ୍ୟାରେ ରହି ପ୍ରଭୁଙ୍କର ଗୁଣଗାନ କରିବାକୁ। ପ୍ରଭୁ ଶଙ୍କର ମୋତେ ଛାଡ଼ି ଅଯୋଧ୍ୟା ଚାଲିଯିବେ, ଏହା ଭାବି ମାତା ପାର୍ବତୀଙ୍କର ହୃଦୟ ବିଚଳିତ ହୋଇଗଲା।
କହ ଭୋଳାନାଥ ଯିବ କି ପାଛାଡ଼ି ପ୍ରଭୁ କି ଦୋଷ କରିଲି ମୁହିଁ, ସେବା କାର୍ପଣ୍ୟରେ କରିଲି କି ହେଳା କିବା ଆଦେଶ ମାନିଲି ନାହିଁ, କେଉଁ ତ୍ରୁଟି ପାଇଁ ଅଯୋଧ୍ୟାକୁ ଯିବ ଏକାକିନୀ ମୋତେ ଛାଡ଼ି, ଶଙ୍କର ବିନା କି ପାର୍ବତୀ ବଞ୍ଚିବ ଝୁରି ଝୁରି ଯିବି ମରି।
ଯେତେବେଳେ ମାତା ପାର୍ବତୀ ଶୋକାକୁଳ କଣ୍ଠରେ ହୃଦୟର ଦୁଃଖ ପ୍ରଭୁ ଶଙ୍କରଙ୍କୁ କହିଲେ, ପ୍ରଭୁ ଶଙ୍କର ଟିକେ ହସି କହିଲେ, ପ୍ରାଣପ୍ରିୟା ଉମା, ମୁଁ କ'ଣ ତୁମକୁ ତ୍ୟାଗ କରିପାରିବି। ତାପରେ ପ୍ରଭୁ ଶଙ୍କର ନିଜର ଏକାଦଶ ରୁଦ୍ର ରୂପର ରହସ୍ୟ ବୁଝାଇ କହିଲେ ଯେ ମୁଁ ସେଥିରୁ ଗୋଟିଏ ରୂପକୁ ବାନର ରୂପ ଦେବି ଆଉ ବାକି 10 ରୁଦ୍ର ରୂପରେ ଏହିପରି ତୁମ ସାଙ୍ଗରେ ରହିବି। ମୁଁ ଯେଉଁ ମାୟା ରଚିବାକୁ ଯାଉଛି ତାହାର ଲୀଳା ଦେଖ। ଏହା କହି ପ୍ରଭୁ ଶଙ୍କର
ଏକ ରୁଦ୍ର ସେ ହେଲେ ବଜରଙ୍ଗୀ ରଚୁକୁ ଗଳାରେ ଧରି, 10 ରୁଦ୍ରକୁ ଏକାକାର କରି ହେଲେ ପ୍ରଭୁ ନିଜେ ମଦାରି। ହାତରେ ନେଇ ଡମ୍ବରୁ ବିଣା ହାତକେ ରଜୁ ଧରି, ଚଳନ୍ତି ଶଙ୍କର ସାଥେ ହନୁମାନ ଅପୂର୍ବ ସେ ରୂପ ଶିରି। ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି।
ବୋଲ ଶଙ୍କର ଭଗବାନଙ୍କ।
ଏବେ ଭଗବାନ ଶଙ୍କର ନିଜର ଏକ ରୂପ ବଦଳରେ 2 ରୂପ ଧାରଣ କଲେ, ଗୋଟିଏ ସ୍ୱୟଂ ଦେବାଧିଦେବ ଶ୍ରୀ ଶଙ୍କରଙ୍କର ଓ ଅନ୍ୟ ରୂପଟି ଥିଲା ହନୁମାନଙ୍କର। ମାତା ପାର୍ବତୀ ହନୁମାନଙ୍କର ବାନର ରୂପକୁ ଦେଖି ପ୍ରଣାମ କରିବାକୁ ଲାଗିଲେ ଆଉ କହିଲେ,
ଧନ୍ୟ ଧନ୍ୟ ପ୍ରଭୁ ତୁମର ଲୀଳା ରଚିଲ କି ସୁନ୍ଦର କାୟା, ସାଧ୍ୟକାର ଅଛି ଭେଦ କରିବାକୁ ଅପୂର୍ବ ତୁମରି ମାୟା, କୃପା କରି ପ୍ରଭୁ କହିଯାଅ ମତେ କେବେ ବା ଆସିବ ଫେରି, କରିଲେ ବିଳମ୍ବ ନ ପାଇବ ମତେ ଜୀବନ ଦେବି ମୁହାରି, କହନ୍ତି ଶଙ୍କର ନ ହୁଅ ନିରାଶ ଦିଅ ମନ ତେଜି ଚିନ୍ତା, ସଙ୍ଗେ ସଙ୍ଗେ ଯିବି ଘଡ଼ିକେ ଫେରିବି, ଦେଉଛି ତୁମକୁ କଥା, ଦେଉଛି ତୁମକୁ ଦିବ୍ୟ ଚକ୍ଷୁ ସଖୀ ଶଙ୍କର ମୁଁ ମହାଭୋଳା, ନିଜେ ମୁଁ ନାଚୁଛି ସର୍ବେ ନଚାଉଛି ଦେଖ ମୋ ଅପୂର୍ବ ଲୀଳା। ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି।
ବୋଲ ଶଙ୍କର ଭଗବାନଙ୍କ।
ଭୋଳା ଶଙ୍କର ଶ୍ରୀରାମଙ୍କୁ ଧ୍ୟାନ କଲେ ଆଉ ପାର୍ବତୀଙ୍କୁ ଦିବ୍ୟ ଚକ୍ଷୁ ଦେଇ କହିଲେ କି, ଏବେ ତୁମେ ମୋତେ ଶ୍ରୀରାମଙ୍କ ଦ୍ୱାରରେ ନାଚୁଥିବା ଓ ନାଚାଉଥିବାର ଦେଖିବ, ତାପରେ ବା ଆଉ କ'ଣ ହେଇପାରେ। ପଲକ ମାତ୍ରେ ପ୍ରଭୁ ଶଙ୍କର ପହଞ୍ଚିଗଲେ ଅଯୋଧ୍ୟା ନଗରୀରେ ଆଉ ରାଜା ଦଶରଥଙ୍କ ପ୍ରାସାଦ ପ୍ରାଙ୍ଗଣରେ ବଜାଇବାକୁ ଲାଗିଲେ ଡମ୍ବରୁ।
ବୋଲ ଶଙ୍କର ଭଗବାନଙ୍କ।
Thank you.
भोला शंकर हेले मदारी विजे करिछंती अयोध्यापुरी
भोला शंकर हेले मदारी विजे करिछंती अयोध्यापुरी
एक हातरे सुळ आउ डंबरो
एक हातरे सुळ आउ डंबरो
एक हाते हनुमानंक डोरी
एक हाते हनुमानंक डोरी
आपे नचंती सर्वे नचंती
आपे नचंती सर्वे नचंती
नाची नाची गाओ थांती
नाची नाची गाओ थांती
जय जय अयोध्या बिहारी भोला शंकर हेले मदारी भोला शंकर हेले मदारी विजे करिछंती अयोध्यापुरी
भोला शंकर हेले मदारी विजे करिछंती अयोध्यापुरी
बोला बजरंग बलिंग
एक कथा तो समस्ते जानंती जेतेबेले बानर ओ मदारी कहा द्वार को जानती आउ डंबरु बजंती सर्वप्रथमे पिला माने ही डंबरु शब्द सुनी बाहर को आसंती ठीक से या हला राम लक्ष्मण महल बाहर को दौड़ी आसिले
राम लक्ष्मण जे जुगाल भाई
राम लक्ष्मण जे जुगाल भाई
भरत शत्रु घन पछरे थाई
भरत शत्रु घन पछरे थाई
हर से नचंती हाथे ताली मारी
हर से नचंती हाथे ताली मारी
जय जय महावीर सोलधारी भोला शंकर हेले मदारी भोला शंकर हेले मदारी जय जय महावीर सोलधारी
भोला शंकर हेले मदारी जय जय महावीर सोलधारी
बोला बजरंग बलिंग
राम लक्ष्मण को बाहर को जीवार देखी तांका पछे पछे मां माने भी बाहर को आसी गले माता कौशल्या कैकेयी सुमित्रा पिलामानंकु कोळेइ नेले आउ देखिबाकु लागिले बानरर नाच
नाचन्ति बजरंगी हरस भरे
नाचन्ति बजरंगी हरस भरे
हृदय देवता राम दुआरे
हृदय देवता राम दुआरे
राम भजन हि मुक्ति कारण
राम भजन हि मुक्ति कारण
विनाश सुखकारी भोला शंकर हेले मदारी भोला शंकर हेले मदारी जय जय महावीर सोलधारी
भोला शंकर हेले मदारी जय जय महावीर सोलधारी
बोला बजरंग बलिंग
टिके कल्पना करंतु ता कित्ते मनोरम दृश्य होइथिबो से केते सुख मिलिथिबो हनुमान को श्रीराम ताली बजे बजे हसुथांती हठात डंबरु बजाऊ बजाऊ प्रभु शंकर हनुमान को दौड़ुटी को टाणी देले ओ बसिबा को ठारी देले तापरे
दुई हात जोड़ी कहंती भोला
दुई हात जोड़ी कहंती भोला
फेरी बार एबे होइला बेला
फेरी बार
मागुछी मेलाणी दूर देशे घर
मागुछी मेलाणी दूर देशे घर
चंचल जीवी बाहारी भोला शंकर हेले मदारी भोला शंकर हेले मदारी जय जय महावीर सोलधारी
भोला शंकर हेले मदारी जय जय महावीर सोलधारी
बोला शिव शंकरंक
मदारी आउ बानरर नाचरे खुशी होई महाराणी कौशल्या हीरा मोती भरा थाली मगाइले मदारी भोला शंकरंकु जाचिले प्रभु शंकर कहिले माँ मोर किछि आवश्यक नाही बिचारी राणी माने बा कौन जानंती जे जाहार गोटिए पलकरे सारा पर्वत हीरा होई पारे तांकु बा किए कौन देबो श्री शंकर जीवा पई हनुमानकर दौड़ी को टाणिले किंतु हनुमान तो माटी उपरे सोई पड़ले आउ मुख भाषे राम को ठारे जे भगवान मु तो आपण पाखे रहा आसी भोला बाबा मत नहीं जाय कर दीननाथ मत आपण रखिनि ସେତେବେଳେ ଶ୍ରୀରାମ ମାତା କୌଶଲ୍ୟାଙ୍କୁ କହିଲେ,
ଦିଅ ମା ବନର ରଖିବି ସାଥେ, ଜମାଗିବ ଦିଅ ମଦାରି ହାତେ, ନହେଲେ ମୁଁ ଯିବି ମଦାରି ସାଥେ, ନୁହେଁ ତୋ ପରପ୍ରିୟ ମୋହରି ଭୋଳା ଶଙ୍କର ହେଲେ ମଦାରି, ଭୋଳା ଶଙ୍କର ହେଲେ ମଦାରି, ଜୟ ଜୟ ମହାବୀର ଷୋଳଧାରୀ।
ବୋଲା ବଜରଙ୍ଗ ବଳିଙ୍କ।
ମହାରାଣୀ କୌଶଲ୍ୟା କହିଲେ, ଆରେ ପୁତ୍ର ରାମଚନ୍ଦ୍ର, ତୁ କଣ ବାୟା ହେଲୁ କି? ଭଲ ବାନରକୁ କେହି କଣ ଘରେ ରଖେ, ଇଏ କାମୁଡ଼ି ଦବ। ତାପରେ ସେ ପ୍ରଭୁ ଶଙ୍କରଙ୍କୁ କହିଲେ, ଯାଅ ବାବା ଯାଅ, ତୁମର ବାନର ତାମସା ଦେଖି ଆମ ପିଲାମାନେ ବିଗିଡ଼ି ଯାଉଛନ୍ତି। ଭୋଳାନାଥ ପୁଣି ଥରେ ଦୌଡ଼ି ଟାଣିଲେ, ହନୁମାନଙ୍କ ଆଖିରେ ଲୁହ ଆସିଗଲା। ପ୍ରଭୁ ଶ୍ରୀରାମ ଠାର ବୁଝିଗଲେ, ସେ କାନ୍ଦିବା ଆରମ୍ଭ କଲେ। ଲକ୍ଷ୍ମଣଙ୍କୁ କହୁଣି ମାରିଲେ, ସେ ବି କାନ୍ଦିବାକୁ ଲାଗିଲେ। ତାଙ୍କ ଦେଖାଦେଖି ଭରତ ଶତ୍ରୁଘ୍ନ ବି କାନ୍ଦିବାକୁ ଲାଗିଲେ। ଉପରେ ରାଜା ଦଶରଥ ବସିଥିଲେ, ସେ ପିଲାମାନଙ୍କର କାନ୍ଦିବା ଶୁଣିଲେ।
ବାଳକ କ୍ରନ୍ଦନ ଶୁଣି କହନ୍ତି ରାଜନ, କହରାଣୀ କିମ୍ବା ପୁତ୍ର କରନ୍ତି କ୍ରନ୍ଦନ, ରାଣୀ ମାନେ ବୋଲୁଛନ୍ତି ମାଗନ୍ତି ବାନର, କହ ସ୍ୱାମୀ କି କରିବୁ ମାଗୁଣୀ ତାଙ୍କର, ରାଜା ଘରେ ଏ ବାନର ଶୋଭା କି ପାଇବ, କି କରିବୁ ସେ ଉପାୟ କହ ପ୍ରାଣ ଧବ, ବୋଲନ୍ତି ରାଜନ ଆହେ ମଦାରି ତୁ ଶୁଣ, ବାନରକୁ ଦେଇ ନିଅ ଯେତେ ପାର ଧନ, ନରୁ ଯାଅ ଏ ଆଜ୍ଞା ମୋହରି, ଭୋଳା ଶଙ୍କର ହେଲେ ମଦାରି, ଭୋଳା ଶଙ୍କର ହେଲେ ମଦାରି, ଜୟ ଶିବ ଶଙ୍କର ଷୋଳଧାରୀ।
ବୋଲା ଶିବ ଶଙ୍କରଙ୍କ।
ଏବେ ରାଣୀମାନେ ବାଧ୍ୟ ହୋଇଗଲେ, କହିଲେ, ଏ ମଦାରି ବାବା, ରାଜାଙ୍କର ଆଜ୍ଞା ହୋଇଗଲାଣି, ଦୟାକରି ଏ ବାନରକୁ ଦେଇଦିଅ। ଏହି ବାନର ଓଜନର ସୁନା ନିଅ, ରୂପା ନିଅ, ହୀରା ନୀଳା ନେଇନିଅ। ଏବେ ପ୍ରଭୁ ଭୋଳାନାଥଙ୍କର ପାଳି ଆସିଗଲା। ସେ ନାଟକ କରିବା ଆରମ୍ଭ କଲେ, ଆଉ କହିଲେ, ରାଣୀମାନେ ଆପଣ ଏ କ'ଣ କହୁଛନ୍ତି?
ବିକିବାକୁ ଆସି ନାହିଁ ବାନରକୁ ମୋର, ସାଥୀ ଏଇ ମୋର ଜନ୍ମ ଜନ୍ମାନ୍ତର, ଏକଇ ସମ୍ବଳ ମୋ ପ୍ରିୟ କଣ୍ଠି ଧନ, ନଚାଇ ତାକୁ କରେ ଉଦର ପୋଷଣ, ମୂଲ୍ୟ ନେଇ ବିକିବିନି ବିନା ମୂଲ୍ୟ ଦେବି, ମାଗିବ ତ ଦେବି ଏ ବଚନ ମୋହରି, ମାନ ବଚନ ମୋହରି, ଭୋଳା ଶଙ୍କର ହେଲେ ମଦାରି, ଭୋଳା ଶଙ୍କର ହେଲେ ମଦାରି, ଜୟ ଶିବ ଶଙ୍କର ଷୋଳଧାରୀ।
ଶେଷରେ ଦୁଃଖୀ ହୋଇ ରାଣୀମାନେ ଅନୁରୋଧ କଲେ। ସେତେବେଳେ ଭୋଳାନାଥ କହିଲେ, ମାତାମାନେ, ଏ ବାନର ଦେବାରେ ମୋର ଆପତ୍ତି ନାହିଁ, କିନ୍ତୁ ଏ ବାନରର ଗୋଟିଏ ମନ୍ଦ ଅଭ୍ୟାସ ଅଛି। ରାଣୀମାନେ ପଚାରିଲେ, ସେଇ ମନ୍ଦ ଅଭ୍ୟାସଟି କ'ଣ?
ଅଭ୍ୟାସ ଏହାର ନାଚେ ସବୁ କାଳେ, ଭଜେ ରାମ ନାମ କି ସଞ୍ଜ ସକାଳେ,
ଇଏ ନ ନାଚିଲେ ଏହାର ଦେହ ଖରାପ ହୋଇଯିବ, ଏବେ ଚିନ୍ତା କରନ୍ତୁ ତ, ଆପଣଙ୍କ ଘରେ ଏହାକୁ କିଏ ନଚେଇବ? ଏକଥା ଶୁଣି ଶ୍ରୀରାମ କହିଲେ,
ନଚାଇବି ମୁଁ ହିଁ ମୋର ବଚନ, ବାନର ସେବାରେ ଦେଇ ମନ ପ୍ରାଣ।
ମା କହିଲେ, ତୁ କି କଥା କହୁଛୁ ରେ, ତୁ ବାନରକୁ କେମିତି ନଚେଇବୁ? ଯାଅ ବାବା ଯାଅ, ତୁମ ବାନରକୁ ନେଇଯାଅ, ଆମ ଦ୍ୱାରା ଏ କାମ ହେବ ନାହିଁ। ସେତେବେଳେ ଶ୍ରୀରାମ କହିଲେ, ମା ତମେ ଚାହିଁଲେ ମୁଁ ଏବେ ବାନରକୁ ନଚେଇ ଦେଖେଇଦେବି। ଦିଅ ବାବା, ମୋତେ ବାନର ଦୌଡ଼ି ଦିଅ। ଭୋଳାନାଥ ହନୁମାନଙ୍କର ଦୌଡ଼ି ଶ୍ରୀରାମଙ୍କ ହାତରେ ଦେଇଦେଲେ। ନଚେଇବାକୁ ଲାଗିଲେ ପ୍ରଭୁ ଶ୍ରୀରାମ।
ରାମ ନଚାଏ ବଜରଙ୍ଗୀ ନାଚେ, ବଜରଙ୍ଗୀ ସଙ୍ଗେ ଶଙ୍କର ନାଚେ, ରାଜା ନାଚେ ସବୁ ରାଣୀ ନାଚେ, ମନ୍ତ୍ରୀ ନାଚେ ଦାସ ଦାସୀ ନାଚେ। ଜୟ ଜୟ ଅଯୋଧ୍ୟା ବିହାରୀ, ଭୋଳା ଶଙ୍କର ହେଲେ ମଦାରି, ଭୋଳା ଶଙ୍କର ହେଲେ ମଦାରି, ଜୟ ଶିବ ଶଙ୍କର ଶୂଳଧାରୀ।
ବୋଲା ଶିବ ଶଙ୍କରଙ୍କ।
ଯେତେବେଳେ ଶ୍ରୀରାମ ହନୁମାନଙ୍କୁ ନଚେଇବାକୁ ଲାଗିଲେ, ଭୋଳାନାଥ ଭାବିଲେ ଏହାଠାରୁ ଭଲ ସୁଯୋଗ ଆଉ କ'ଣ ଥାଇପାରେ। ସେ ମଧ୍ୟ ନାଚିବାକୁ ଲାଗିଲେ। ଏଠି ଭୋଳାନାଥ ନାଚିଲେ, ଏହା ଦେଖି ଚନ୍ଦ୍ରଶାଳା ଉପରେ ରାଜା ଦଶରଥ ମଧ୍ୟ ନାଚିବାକୁ ଲାଗିଲେ, ରାଣୀମାନେ ନାଚିବାକୁ ଲାଗିଲେ, ସାରା ମହଲ ନାଚିବାକୁ ଲାଗିଲା। ଶ୍ରୀରାମ ମାତାଙ୍କୁ ପଚାରିଲେ, କ'ଣ ମା, ମୋତେ ବାନର ନଚେଇ ଆସୁଛି ନା? କୌଶଲ୍ୟା କହିଲେ, ବାସ୍ ବନ୍ଦ କର ତୋର ଏ ଲୀଳା ବାବା, ନହେଲେ ନାଚି ନାଚି ଆମ ଅବସ୍ଥା ଖରାପ ହୋଇଯିବ।
ନୃତ୍ୟ ମଧ୍ୟେ ମାୟା କଲେ ଶିବ, ହନୁମାନ ଦେହେ ହେଲେ ଲୀନ, ଅପରୂପ ଲୀଳା ଅତି ଚମତ୍କାରୀ, ଶିବ ଏକା ଭକ୍ତ ହିତକାରୀ, ଭୋଳା ଶଙ୍କର ହେଲେ ମଦାରି, ଭୋଳା ଶଙ୍କର ହେଲେ ମଦାରି, ଜୟ ଶିବ ଶଙ୍କର ଶୂଳଧାରୀ।
ଭୋଳା ଜୟ ଶିବ ଶଙ୍କରଙ୍କ।
ପ୍ରଭୁ ପ୍ରେମୀ ଭକ୍ତଗଣ, ସେହି ଦିନଠୁ ଶ୍ରୀ ହନୁମାନ ପ୍ରଭୁ ଶ୍ରୀରାମଙ୍କ ସହିତ ବାସ କଲେ, ଯେପର୍ଯ୍ୟନ୍ତ ଋଷି ବିଶ୍ୱାମିତ୍ର ଆସିନଥିଲେ ଶ୍ରୀରାମଙ୍କୁ ନେବା ପାଇଁ। ଯେତେବେଳେ ସେ ତାଡ଼କା ଓ ସୁବାହୁଙ୍କୁ ମାରିବା ପାଇଁ ବିଶ୍ୱାମିତ୍ରଙ୍କ ସାଙ୍ଗରେ ଗଲେ, ତ ହନୁମାନଙ୍କୁ ଆଦେଶ ଦେଲେ, ଯାଅ ହନୁମାନ କିସ୍କିନ୍ଦାରେ ବାସ କର। ଏହି କଥାଟି ସ୍ମରଣ କରାଇ ଦିଏ ହନୁମାନଙ୍କର ଏକାଦଶ ରୁଦ୍ରାବତାର ପ୍ରସଙ୍ଗକୁ।
ଜୟ ହନୁମାନଙ୍କ।
ଜୟ ମହାବୀର ହନୁମାନ, ଯିଏ କରେ ତବ ପତି ଧ୍ୟାନ, ଭବୁ ପାର କର, ଭବୁ ପାର କର, ଜୟ ମହାବୀର ହନୁମାନ, ଯିଏ କରେ ତବ ପତି ଧ୍ୟାନ, ଭବୁ ପାର କର, ଭବୁ ପାର କର। राम भजन रे सदा तब मन राम भजन प्रति लगन
राम भजन रे सदा तब मन राम भजन प्रति लगन
श्री राम सेवा ही परम धर्म श्री राम नाम ही मोर करम
श्री राम सेवा ही परम धर्म श्री राम नाम ही मोर करम
प्रिय रुद्र रूप अवतार प्रिय रुद्र रूप अवतार
प्रिय रुद्र रूप अवतार प्रिय रुद्र रूप अवतार
सकल कष्ट हर सकल कष्ट हर
सकल कष्ट हर सकल कष्ट हर
शंकर रु हेला बजरंगी श्री रामक सेवा अपार
शंकर रु हेला बजरंगी श्री रामक सेवा अपार
सूर्य ठारो विद्या साधिल कि जाने महिमा तुमर
सूर्य ठारो विद्या साधिल कि जाने महिमा तुमर
रख शरण जे आसे तुमरी रख शरण जे आसे तुमरी
रख शरण जे आसे तुमरी रख शरण जे आसे तुमरी
तब महिमा अपार तब महिमा अपार
तब महिमा अपार तब महिमा अपार
जय महावीर हनुमान जिए करे सदा तब ध्यान
जय महावीर हनुमान जिए करे सदा तब ध्यान
भवु पार कर भवु पार कर
भवु पार कर भवु पार कर
पूरा कथा एबे करुछि वर्णन ध्यान कर सर्वे हनुमानंकु प्रभु बाल्य लीला करिले श्रवण धन्य हेब काल काल को दिन कर हनु बाळारुण देखी भाविले सुंदर फल भोजन आशारे उर्धे दी लंफ उड़िले अंजना बाळ धरिले मुखरे किळिबा पाई की अंधकार गला छाई अघटन देखे देवराज इंद्र वज्र मारिले आकाशे थाई वज्रर आघात बर्ती गले हनु हनुहाड़ होइ गला सान से दिनरु नम होइला विख्यात जुगे जुगे प्रभु हनुमान जय जय महावीर बजरंग बली
जय जय महावीर बजरंग
जय जय महावीर बजरंग बली
जय जय महावीर बजरंग बली
बोला बजरंग बली को
जेते बेले हनुमान सूर्य को गिळीबा उद्देश्य रे मुखरे धारण कले चतुर्थिक अंधकार होई गला हाहाकार सुबिला इंद्र चिंता कले आज ए बालक सूर्य को गिळीला कालिए मते भी गिळी देबो एहा भाभी भगवान इंद्र हनुमान को तांकर वज्र फिंगिले वज्र जाई हनुमान कर हनुहाड़ को आघात कला हनुहाड़ भीतर को पसीगला सेही दिनु तांकर नाम हनुमान नाम रे विख्यात हला बाल्य काल रे से चपल और चंचल थिले सबु बेले मुनि ऋषि कर भजन समय रे वस्त्र नि जाउथिले दिने ऋषि माने तांको कहिले जाओ तुम्हें तुम शक्ति भूली जीव जेपर्यंत तुमको कही तुम शक्ति विषय मन पकाई नदेव तुम्हें तुम शक्ति भूली जीव ऋषि मुनि बाणी तो असत्य हुए ना से ही दिन हनुमान दुष्ट स्वभाव परिवर्तन आसीगला एवं तांका बल अपव्यय बंचीगला तापर श्रीराम आज्ञा पाई हनुमान सुग्रीव मंत्री रूपे किस्किंदारे रहिले सुग्रीव तांकर भाई बाली भयरे हनुमान बलरे पर्वत गुंफा मध्य लुचि लुचि जीवन जापन करुथिले दिने एपरी हला
बनवास काले सीता को हराए बुलुथिले बेनी भाई राम लक्ष्मणको देखि कले शङ्का गुपति सुग्रीव साई हनुमानको से डकाई कहिले किए यही दुई वीर कि कारणे आसि बोलन्ति बणरे सन्देह हे अछि मोर जाओ हनुमान संकट मोचन बुझ तक परिचय विप्ररूपी हनु राम को संभासी पुछंती हे देव कोह काहेकि घोरो छ ए घोर बणरे अपूर्व रूप सुंदर बनवासी परि जणा जाओ नाह कांधे अछि धनुसर श्रीराम कहती पिता ज्ञपाली आमे दशरथ पुत्र श्रीराम लक्ष्मण जानकी सहित करु भोग बनवास नेला केही हरि सीताको अरण्य से दिन खोजुछु घुरी देखिछ कि काही जनक नंदिनी कह कह ब्रह्मचारी निज परिचय दियो आहे भाई जणा सुणा टिके हेउ वीर परिदिश ब्रह्मचारी बेच सन्देह आमर जाओ श्रीपदे प्रणमी कहती से हनु आपण ही मोर स्वामी चरण सेवक हनुमान मोही भूलिल कि अंतर्ज्यामी तब प्रतीक्षार रही अरण्य छाड़ एबे चिंता मनु श्रीराम श्री हनु हेले कोला कोली फूल कि उठिला तनु जय जय महावीर बजरंग बली
जय जय महावीर बजरंग बली
बजरंग बली भवकर परि
जय जय महावीर बजरंग बली
बल बजरंग बली
श्री हनुमान राम ओ लक्ष्मण को निज कांधरे बसाई पर्वत को नेई आसिले एहा परे हनुमान श्रीराम को ओ सुग्रीव को परिचय कराइले उभय अग्नि को साक्षी रखी बंधु हेले सुग्रीव हनुमान को सीता को खोजिबा पई पठाइले
अंगुरिया दे कहंती श्री राम दूत होई हनु जाओ अल्प दिन रे करबी उद्धार वज्र स प्रथम कोह सागर तटरे वीर हनुमान विचार मनरे करी कला पथर रथ समुद्र अगाध केसने होई पारी जम्बु बंत मेली स्मरण करांति भूली लोकी निज बल बाल काले परा धरिथिलो सूर्य से कथा स्मरण कर जय जय महावीर बजरंग बली
जय जय
बजरंग बली भवकर परि
जय जय महावीर बजरंग बली
बोल बजरंग बलिंका
जम्बुवंतक कथा सुनी हनुमानकर पूर्व शक्ति कथा मने पड़िगला गोटिए लंफरे श्री हनुमान सागर पार कले बाटरे सुरसा तांकर परीक्षा नेला सेथिरे सफल हेले लंका द्वारे लंकिनी पथरोध कला ताकू मुष्टि आघातरे विनाश कले विभीषणक सहित देखाला सीतांक संधान पाइले मुद्रिका दे सीतांक धैर्य बढ़ाइले रावण को बुझेवा को चेष्टा कले किंतु चिकण घड़ीरे पानी पड़िले रुहे नाही रावण हनुमानक लांगुड़े निया लगाइदेला एही कारणरु सुनार लंका भस्मरे परिणत होइतिला
श्रीराम चरणे प्रणमी कपीश करिले सबु वर्णन पति बिन सीता अशोक बनरे काटन्ति कि परिदिन नयन लोतक झरे अविरत हजुछन्ति राम राम रावणको बधि कर लंका जय नकर प्रभु विलम्ब श्रीराम आदि से बंधा हेला बंध सागर छाती चिरी राम नाम लेखी पकंती पथर भाषई जले न बुड़ी भाड़ुछन्ति राम मोर नाम जोगु पथर भाषई जले निजे जदि मोहि बांधिबी पथर सरी जीव काम खरे जय जय महावीर बजरंग बली
जय जय महावीर बजरंग बली
बजरंग बली भवुकर परि
जय जय महावीर बजरंग बली
बोल बजरंग
हनुमान नळ ओ नीळ सेतु बंध निर्माण करुथिले श्रीराम देखिले पानर माने मोर नाम पत्थर रे लेखि बंध निर्माण करुछंती पत्थर पानी रे भासुचि जदि मु निजे पत्थर सागर रे पकाई चलिबि त बहुत समय बंची जीव किंतु प्रभु भाबिले एमिति न होउ मु समुद्र रे पत्थर पकाइबि आउ जदि बुडी गला प्रथमे गोटिए पत्थर पकाई परीक्षा त करे समुद्र कूड़े कूड़े प्रभु एका एका चलिले हनुमान देखि भाबिले भगवान एका एका कुआड़ जाउछन्ते हनुमान प्रभु पछरे छोट रूप धारण करी लुचि लुचि चलिले दूर को जाई श्रीराम गोटे पत्थर उठाइले चारि पट को देखि पत्थर को सागर रे पकाइले जेउ कथा को प्रभु डरुथिले ताहाई हैला पत्थर पानी रे बुड़ी गला श्रीराम मने मने भाबिले भल हैला केही देखि नहंती किंतु हनुमान बुद्धारु बाहरी आसी कहिले प्रभु मु देखिछि श्रीराम कहिले काहा को कहिबो नाही नहले तुम बानर मानकर विश्वास तुटि जीव हनुमान कहिले ना प्रभु आमर विश्वास तुटिबो नाही आमे जानु कहा नट कहू मे नाम बड़ाई राम न सकई नाम गुण गाई प्रभु जेउ शक्ति आपणक नामरे अछि ताहा आपणक भितरे नाही हे मोर प्रभु पत्थर तो भासुची जहाँ छाती रे आपणक नाम लेखा अछि जहाँ को आपण फिंगिदेले से तो बुड़ब ही
हेला सेतु बंध लंका अभिजान लागिला समर घोर अस्त्र र झंकारे रण र हुंकारे पृथ्वी हेला थरहर राम लक्ष्मण को मेघनाद वीर नाग फासे देला बांधी करती विलाप बानर भलोक नदी सई किछि बुद्धि धन्य हनुमान आणिले गरुड़ नाग फास देले काटी धन्य बजरंगी राम लक्ष्मण को विपद देल मकति जय जय महावीर बजरंग बली
जय जय महावीर बजरंग बली
बजरंग बली भवुकर परि
जय जय महावीर बजरंग बली
बोल बजरंग श्रीराम रावण युद्ध हो ହୋଇଥିଲା ହନୁମାନ ରକ୍ଷା କଲେ
ହନୁମାନ ରକ୍ଷା କଲେ ହନୁମାନ ରକ୍ଷା କଲେ
ଲକ୍ଷ୍ମଣ ଶକ୍ତି ଭେଦ ସମୟ ସଞ୍ଜୀବନୀ ଆଣିଦେଲେ
ସଞ୍ଜୀବନୀ ଆଣିଦେଲେ ସଞ୍ଜୀବନୀ ଆଣିଦେଲେ
କିଏ ରଖିଥାନ୍ତା ଲକ୍ଷ୍ମଣକୁ କିଏ ରଖିଥାନ୍ତା ଲକ୍ଷ୍ମଣକୁ ପ୍ରଭୁ ହନୁମାନ ନଥିଲେ ପ୍ରଭୁ ହନୁମାନ ନଥିଲେ
କିଏ
ଲକ୍ଷ୍ମଣଙ୍କୁ ହରି ନେଇଥିଲା ମହିରାବଣ ବଳଶାଳୀ
ମହିରାବଣ ବଳଶାଳୀ ମହିରାବଣ ବଳଶାଳୀ
ମା କାଳୀଙ୍କ ପାଖରେ ନେଇ ଚଢ଼ାଇବା ପାଇଁ ବଳି
ଚଢ଼ାଇବା ପାଇଁ ବଳି ଚଢ଼ାଇବା ପାଇଁ ବଳି
ମା କାଳୀଙ୍କ ରୂପକୁ ଧରି ମହିରାବଣକୁ ମାରିଲେ ବଜରଙ୍ଗ ବାଲି ରାମ ଲକ୍ଷ୍ମଣଙ୍କୁ ବିପଦ ଉଦ୍ଧାର କଲେ ବିପଦ ଉଦ୍ଧାର କଲେ କିଏ ରଖିଥାନ୍ତା ଏହି ବିପଦରୁ କିଏ ରଖିଥାନ୍ତା ଏହି ବିପଦରୁ ପ୍ରଭୁ ହନୁମାନ ନଥିଲେ ପ୍ରଭୁ ହନୁମାନ ନଥିଲେ
କିଏ କାଟିଥାନ୍ତା ରାମଙ୍କ ବନ୍ଧନ କିଏ କାଟିଥାନ୍ତା ରାମଙ୍କ ବନ୍ଧନ ପ୍ରଭୁ ହନୁମାନ ନଥିଲେ ପ୍ରଭୁ ହନୁମାନ
ତାଙ୍କ ପ୍ରାଣ ରକ୍ଷା ପାଇକି ଅଯୋଧ୍ୟାକୁ ଆସିଥିଲେ
ଅଯୋଧ୍ୟାକୁ ଆସିଥିଲେ ଅଯୋଧ୍ୟାକୁ ଆସିଥିଲେ
ପ୍ରଭୁ ଶ୍ରୀରାମଙ୍କ ଫେରିବା କଥା ଆସି ସେହି ଜଣାଇଲେ
ଆସି ସେହି ଜଣାଇଲେ ଆସି ସେହି ଜଣାଇଲେ
ଭରତ ତାଙ୍କୁ କହିଲେ ଭାଇ କେତେ ଉପକାର କଲ ଆଜି ମୋର ଏଇ ଜୀବନକୁ ହନୁ ତୁମେ ହିଁ ବଞ୍ଚାଇଲ ତୁମେ ହିଁ ବଞ୍ଚାଇଲ ଭରତଙ୍କ ବିପଦ କିଏ ହରିଥାନ୍ତେ ଭରତଙ୍କ ବିପଦ କିଏ ହରିଥାନ୍ତେ ପ୍ରଭୁ ହନୁମାନ ନଥିଲେ ପ୍ରଭୁ ହନୁମାନ ନଥିଲେ
କିଏ କାଟିଥାନ୍ତା ରାମଙ୍କ ବନ୍ଧନ କିଏ କାଟିଥାନ୍ତା ରାମଙ୍କ ବନ୍ଧନ ପ୍ରଭୁ ହନୁମାନ ନଥିଲେ ପ୍ରଭୁ ହନୁମାନ
ଜୟ ଜୟ ମହାବୀର ବଜରଙ୍ଗ ବଳି
ଜୟ ଜୟ
ବଜରଙ୍ଗ ବଳି ଭବୁକର ପାରି
ଜୟ ଜୟ ମହାବୀର ବଜରଙ୍ଗ ବଳି
ବୋଲ ବଜରଙ୍ଗ ବଳିଙ୍କ
ଶ୍ରୀରାମ ରାବଣକୁ ମୁକ୍ତି ପ୍ରଦାନ କରି ଅଯୋଧ୍ୟାକୁ ଆସିଲେ। ଶ୍ରୀରାମଙ୍କ ସହିତ ସୁଗ୍ରୀବ, ବିଭୀଷଣ, ନଳ, ନୀଳ, ଅଙ୍ଗଦ, ହନୁମାନ ପ୍ରଭୃତି ମୁଖ୍ୟ ମୁଖ୍ୟ ବାନର ଯୋଦ୍ଧାମାନେ ମଧ୍ୟ ଅଯୋଧ୍ୟାରେ ପହଞ୍ଚିଲେ। ଅଯୋଧ୍ୟାରେ ରହି ପ୍ରଭୁ ଶ୍ରୀରାମଙ୍କ ରାଜ ଅଭିଷେକ ଦେଖି ସମସ୍ତେ ଫେରିବା ବେଳେ ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ କିଛି କିଛି ଉପହାର ଦେଲେ, କିନ୍ତୁ ହନୁମାନଙ୍କୁ କିଛି ମିଳିଲା ନାହିଁ। ସୀତା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ସୀତା ପ୍ରଭୁଙ୍କୁ କହିଲେ, ପ୍ରଭୁ ଆପଣ ସମସ୍ତଙ୍କୁ ଉପହାର ଦେଲେ, କିନ୍ତୁ ମୋର ପ୍ରିୟ ହନୁମାନଙ୍କୁ କିଛି ତ ଦେଲେ ନାହିଁ। ଶ୍ରୀରାମ କହିଲେ, ସୀତେ ମୁଁ ବହୁତ ଚିନ୍ତା କରି ଦେଖିଲି, କିନ୍ତୁ ହନୁମାନଙ୍କୁ ଦେଲା ଭଳି ମୋ ପାଖରେ କିଛି ନାହିଁ। ସୀତା କହିଲେ, ଆପଣ ଦିଅନ୍ତୁ ବା ନ ଦିଅନ୍ତୁ, ମୁଁ ମୋର ଏହି ବହୁମୂଲ୍ୟ ହୀରା ହାରଟିକୁ ଆମର ପ୍ରିୟ ହନୁମାନଙ୍କୁ ଦେଉଛି।
ଗଳାରୁ କାଢି ବଢାଇ ଦେଲେ ଜାନକୀ ହୀର କହାର, ନିଅ ହନୁମାନ ଏ ଶୁଭ ଲଗନେ ଏଇ ମୋର ଉପହାର। ଗଳାରେ ପିନ୍ଧି ହୀର କହାର ଆନନ୍ଦରେ ହନୁମାନ, ଏକାନ୍ତେ ଯାଇ ଗଳାରୁ ଓହ୍ଲାଇ କରନ୍ତି ସେ ନିରୀକ୍ଷଣ। ଗୋଟି ଗୋଟି କରି ଛିଣ୍ଡାଇ ହୀରକ ସତିବା ଖୋଜନ୍ତି କିଛି, ନ ପାଇ ନିରାଶେ ଫିଙ୍ଗନ୍ତି ଦୂରକୁ ମନ ହୋଇଯାଇଛି ଛି। ଦେଖି ଏହି ଦୃଶ୍ୟ ଚକିତେ ଜାନକୀ କହନ୍ତି, ହେ ହନୁ କହ ଫିଙ୍ଗି ଦେଲ କି ପାଉ ପହାର, ଗୋଟି ସହୁ ନାହିଁ ମୋର ଦେହ, ଲକ୍ଷ କୋଟି ମୂଲ୍ୟ ହୀର କହାର ସେ ତୁଳନା ତାହାର ନାହିଁ। ନ ପାରିଲ ଚିହ୍ନି ଅମୂଲ୍ୟ ମୂଲ କି ମନକୁ ପାଇଲା ନାହିଁ। ବୋଲନ୍ତି ବିନୟ ଅଞ୍ଜନା ନନ୍ଦନ ଜାଣିଛି ମା ମୂଲ୍ୟ ତାର, ନ ପାଇଲି ଯେଣୁ ଖୋଜୁଥିଲି ଯାହା ମୋ ପାଇଁ ସେ ତ ସାର। ନ ଦେଖିଲି ରାମ ନ ଦେଖିଲି ସୀତା, ସୀତ ମୋ ଜୀବନ ଧନ, କୋଟି ମୂଲ୍ୟ ହାରୁ କି ହେବ ମା ସେ ତ ମାଟି ଗୋଡ଼ି ଥାରୁ ହୀନ। ବୁଝନ୍ତି ସୁଗ୍ରୀବ କହ କହ ହନୁ କିପରି ଧରିଛୁ ଦେହ, କାହାନ୍ତି ତୋ ଦେହ ଶ୍ରୀରାମ ଜାନକୀ କାହିଁକି ତୋର ଏ ମୋହ। ବିଦାରି ହୃଦୟ ଦେଖାଇଲେ ହନୁ ହୃଦୟ ବିଜେ ରାମ ସୀତା, ଧନ୍ୟ ହନୁମାନ ଧନ୍ୟ ବଜରଙ୍ଗୀ ଧନ୍ୟ ପ୍ରଭୁ ତବ ମାୟା, ଜୟ ଜୟ ମହାବୀର ବଜରଙ୍ଗ ବଳି
ଜୟ ଜୟ ମହାବୀର ବଜରଙ୍ଗ ବଳି
ବଜରଙ୍ଗ ବଳି ଭବୁକର ପରି
ଜୟ ଜୟ ମହାବୀର ବଜରଙ୍ଗ ବଳି
ବୋଲ ବଜରଙ୍ଗ ବଳିଙ୍କ।
ପ୍ରଭୁ ହନୁମାନ ଏହିପରି ଶ୍ରୀରାମଙ୍କ ପ୍ରତି ଭକ୍ତି ଓ ପ୍ରେମର ପରିଚୟ ଦେଇଥିଲେ। ନିଜର ହୃଦୟ ଚିରି ଶ୍ରୀରାମ ଓ ସୀତା ମାତାଙ୍କର ଦର୍ଶନ ସମସ୍ତଙ୍କୁ କରାଇଥିଲେ।
ହନୁ ରମେ ରମେ ବସନ୍ତି ଶ୍ରୀରାମ ବସନ୍ତି ଜାନକୀ ମାତା, ରାମ ସୀତା ନାମ ଜପନ୍ତି ସର୍ବଦା ନ ଜାଣନ୍ତି ଆନ କଥା। ଶ୍ରୀରାମ ଜାନକୀ ପାଦ ପଦ୍ମରେ ସେ ଆନନ୍ଦେ କାଟନ୍ତି ଦିନ, କେ ଜାଣି କାହିଁକି ସହସା ସେ ଦିନ ଆନ୍ଦୋଳିତ ହେଲା ମନ। ଜୟ ମହାବୀର ବଜରଙ୍ଗ ବଳି
ଜୟ ଜୟ ମହାବୀର ବଜରଙ୍ଗ ବଳି
ବଜରଙ୍ଗ ବଳି ଭବୁକର ପରି
ଜୟ ଜୟ ମହାବୀର ବଜରଙ୍ଗ ବଳି
ବୋଲ ବଜରଙ୍ଗ ବଳିଙ୍କ।
ପ୍ରଭୁ ହନୁମାନଙ୍କର ମନରେ ଏହି ଚିନ୍ତା ସବୁବେଳେ ରହୁଥିଲା କି ଭଗବାନ ରାମ ଯେତିକି ପ୍ରେମ ସୀତାମାତାଙ୍କୁ କରୁଛନ୍ତି ସେତିକି ପ୍ରେମ ମୋତେ କରୁନାହାନ୍ତି, ବୋଧହୁଏ ମୋର ସେବା ବା ଭକ୍ତିରେ କୌଣସି ତ୍ରୁଟି ରହୁଛି। ତେଣୁ ଯେତିକି ଧ୍ୟାନ ସୀତାମାତାଙ୍କର ରଖୁଛନ୍ତି ସେତିକି ମୋର ନୁହେଁ। ହନୁମାନ ଚିନ୍ତାରେ ପଡ଼ିଗଲେ। ପ୍ରକୃତରେ ସୀତାମାତା ରାମଙ୍କୁ ମନେଇବା ପାଇଁ କ'ଣ କରୁଛନ୍ତି? ପ୍ରଭୁ ହନୁମାନ ଦିନେ ଲୁଚିକରି ଦେଖିଲେ ଯେ ମାତା ସୀତା ମଥାରେ ସିନ୍ଦୁର ଲଗାଉଛନ୍ତି। ହନୁମାନ ମାତାଙ୍କ ପାଖରେ ପହଞ୍ଚିଗଲେ। ଚରଣ ବନ୍ଦନା କରି ସୀତାମାତାଙ୍କୁ ପଚାରିଲେ, ମାତା, ଶ୍ରୀମନ୍ତରେ ଏ କ'ଣ ଲଗାଉଛନ୍ତି? ମାତା ସୀତା କହିଲେ, ପୁତ୍ର, ଇଏ ସିନ୍ଦୁର, ଏହାକୁ ସବୁଦିନେ ଶ୍ରୀମନ୍ତରେ ପିନ୍ଧୁଛି। କାହିଁକି ଜାଣିଛ? ଏହି ସିନ୍ଦୁରକୁ ଦେଖି ପ୍ରଭୁ ବହୁତ ଖୁସି ହୁଅନ୍ତି। ହନୁମାନ ଖୁସିରେ ନାଚିବାକୁ ଲାଗିଲେ। କହିଲେ, ଜାଣିଗଲି ମାତା, ଏହି ଭୁଲ କରିଛି ମୁଁ। ମୁଁ ମୋର ମଥାରେ ସିନ୍ଦୁର ଲଗାଇ ନାହିଁ। ସୀତାମାତା କହିଲେ, ନାଇଁ ରେ ହନୁମାନ, ଏହା ତ କେବଳ ସ୍ତ୍ରୀମାନଙ୍କ ପାଇଁ। ହନୁମାନ କହିଲେ, ନା ମାତା, ନା, ଏବେ ମୁଁ ତୁମ କଥାରେ ଜମା ଭୁଲିବି ନାହିଁ। ଏବେ ସାରା ଶରୀରରେ ସିନ୍ଦୁର ବୋଳି ହୋଇ ପ୍ରଭୁଙ୍କ ମନ କିଣିବାକୁ ଚେଷ୍ଟା କରିବି।
ଆପାଦମସ୍ତକ ଲଗାଇ ସିନ୍ଦୁର ରାଜଦରବାର ଗଲେ, ବୀର ହନୁମାନ ଶ୍ରୀରାମ ଚରଣେ ପ୍ରଣମୀ ବନ୍ଦନା କଲେ। ଚକିତ ଶ୍ରୀରାମ, ଚକିତ ଲକ୍ଷ୍ମଣ, ଚକିତ ଯେ ପୁର ଜନ, ପୁଛନ୍ତି ଶ୍ରୀରାମ, କାହିଁକି ଏ ରୂପ, କି ଲୀଳା ଏ ହନୁମାନ? ହାତ ଯୋଡ଼ି ହନୁ କହନ୍ତି ବିନୟ, ଏସବୁ ତୁମରି ପାଇଁ, ଜାଣ ନା କି ପ୍ରଭୁ ହୃଦୟ ମୋହର, ଚରଣ ସେବକ ମୁହିଁ। ଟୋପାଏ ସିନ୍ଦୁର ଶ୍ରୀମନ୍ତରେ ପିନ୍ଧି, ମାତାଜୀ ହରନ୍ତି ମନ, ସାରା ଦେହ ତେଣୁ ପିନ୍ଧିଛି ସିନ୍ଦୁର, ହରିବା ପାଇଁ ତୋ ମନ। କପଟନ କରି ଦାସୀ କର ଦୟା, ହୃଦୟ ଦିଅ ପ୍ରଭୁ ସ୍ଥାନ, ମାତାଙ୍କ ସମାନ ଚାହେଁ ପ୍ରେମ ପ୍ରୀତି, କର ନାହିଁ ହିନିମାନ। ଶୁଣି ଏ ବଚନ ଚକିତ ଜନତା, ନୟନ ବୁହଇ ପାଣି, ଆବିଗେ ଶ୍ରୀରାମ କଲେ ଆଲିଙ୍ଗନ, ଧନ୍ୟ ଭକ୍ତ ଶିରମଣି। ଦେଲି ବରଦାନ ଆଜୁ ଯେ ତୁମକୁ, ପୂଜିବ ଦେଇ ସିନ୍ଦୁର, ମନ ବାଞ୍ଛ ତାର ହୋଇବ ପୁରଣ, ରାମ ଭକ୍ତରେ ସେ ସାର। ଦେଲି ବରଦାନ ଆଜୁ ଯେ ତୁମକୁ, ପୂଜିବ ଦେଇ ସିନ୍ଦୁର, ମନ ବାଞ୍ଛ ତାର ହୋଇବ ପୁରଣ, ରାମ ଭକ୍ତରେ ସେ ସାର। ଜୟ ମହାବୀର ବଜରଙ୍ଗ ବଳୀ,
ଜୟ ଜୟ ମହାବୀର ବଜରଙ୍ଗ ବଳୀ,
ଜୟ ଜୟ ମହାବୀର ବଜରଙ୍ଗ ବଳୀ,
ଜୟ ଜୟ ମହାବୀର ବଜରଙ୍ଗ ବଳୀ।
ଦିନ କର କଥା ଭରତ ଲକ୍ଷ୍ମଣ, ସଙ୍ଗତି ଶତ୍ରୁଘ୍ନ ଭାଇ, କରନ୍ତି ବିଚାର ଶ୍ରୀରାମ ସେବାର, ସୁଯୋଗ ମିଳିଲା ନାହିଁ। ବହୁକାଳ ଧରି ଅଞ୍ଜନା ନନ୍ଦନ କରନ୍ତି ଶ୍ରୀରାମ ସେବା, ସେବା ନୁହେଁ ସେ ତ ମୁକତି କାରଣ, କେତେ ଆମେ ଚାହିଁଥିବା। ମାତାଙ୍କ ଚରଣେ ପ୍ରଣମୀ କହନ୍ତି, ସବୁ ସେବା ବାଣ୍ଟି ନେବା। ଦିନ ରାତି ମିଶି ଆମେ ଚାରି ଜଣ, ହନୁଙ୍କୁ ବିଶ୍ରାମ ଦେବା। ସର୍ବେ ମିଶି ରାମ ଚରଣେ ଦଇନି, କରନ୍ତି ହେ ପ୍ରଭୁ ଶୁଣ, ସେବା ଅଧିକାର ସବୁ ଆଜୁ ଦିଅ, ଶ୍ରୀପଦି କରୁ ଜଣାଣ। ଜୟ ଜୟ ମହାବୀର ବଜରଙ୍ଗ ବଳୀ,
ଜୟ ଜୟ ମହାବୀର ବଜରଙ୍ଗ ବଳୀ,
ବଜରଙ୍ଗ ଭବୁ କର ପାରି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ବୋଲ ବଜରଙ୍ଗ ବଳିଙ୍କ
ଜୟ।
ଦିନକର କଥା, ମାତା ଜାନକୀ, ଭରତ, ଶତ୍ରୁଘ୍ନ, ଲକ୍ଷ୍ମଣ ପ୍ରଭୁ ଶ୍ରୀରାମଙ୍କ ପାଖକୁ ଆସିଲେ। ଆଉ ବିନୟ କରି କହିଲେ, ଭଗବାନ, ଯେବେଠାରୁ ଆପଣ ଅଯୋଧ୍ୟାକୁ ଆସିଲେ ସେବେଠାରୁ ସମସ୍ତ ସେବା ହନୁମାନ ହିଁ କରୁଛନ୍ତି। ଏବେ ଆମମାନଙ୍କର ଅନୁରୋଧ, ଆମେ ତାଙ୍କୁ ଟିକେ ବିଶ୍ରାମ ଦେବୁ ଓ ସମସ୍ତ ସେବା ଆମେମାନେ କରିବୁ। ଶ୍ରୀରାମ କହିଲେ, ହନୁମାନ କ'ଣ ଏ କଥା ମାନିବେ? ସମସ୍ତେ କହିଲେ, ଆପଣ କହିବେ ତ ନିଶ୍ଚୟ ମାନିବେ। ଶେଷରେ ଶ୍ରୀରାମ ମାନିଗଲେ। ହନୁମାନଙ୍କୁ ଡକା ହେଲା। ଭରତ କହିଲେ, ହନୁମାନ, ତୁମେ ବହୁତ ସେବା କଲଣି, ଆଜିଠାରୁ ଭଗବାନ ଶ୍ରୀରାମଙ୍କର ସମସ୍ତ ସେବା ଆମେ କରିବୁ। ଦୟାକରି ତୁମେ ବିଶ୍ରାମ କର। ପ୍ରଭୁ ହନୁମାନ ଏହା ଶୁଣି ଦୁଃଖୀ ହୋଇଗଲେ ଆଉ ଶ୍ରୀରାମଙ୍କୁ କହିଲେ,
କେଉଁ ତ୍ରୁଟି ପାଇ ମିଳିଲା ଏ ଦଣ୍ଡ, ସେବାରୁ ବଞ୍ଚିତ ହେଲି, କୃପା ଦୃଷ୍ଟି ଉଣା ହେଲା ମୋ ଉପରେ, ଜୀବ ଥାଉ ଥାଉ ମଲି, କେବଳ ଏତିକି କରୁଛି ବିନତି, ସାମାନ୍ୟ ସୁଦୟା କର, ସବୁ ପଛେ ଯାଉ ଏକା ସେବା ଥାଉ, ଏତିକି ମାଗୁଣି ମୋର। ପ୍ରଭୁ ଯେତେବେଳେ ଶ୍ରୁମଣ କରିବେ ପାଖେ ପାଖେ ଥିବି ରହି, ରାମ ରାମ କହି ତିନି ଥର ପାଇ ଚୁଟକି ଦେବି ବଜାଇ, ଜୟ ଜୟ ମହାବୀର ବଜରଙ୍ଗ ବଳି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ବଜରଙ୍ଗ ବଳି ଭବକର ପରି,
ଜୟ ଜୟ ମହାବୀର ବଜରଙ୍ଗ ବଳି,
ବୋଲ ବଜରଙ୍ଗ।